ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, 109ଟି ଅଧିକ ଅମଳକ୍ଷମ ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକତତ୍ୱଯୁକ୍ତ ଫସଲ ପ୍ରଜାତିର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇଦିନିଆ ନେପାଳ ଗସ୍ତରେ ଯାଇ କାଠମାଣ୍ଡୁରେ ପହଞ୍ଚିଲେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ। ନିଟ୍ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ଅତ୍ୟନ୍ତ ଜଘନ୍ୟ ବୋଲି ଅଭିହିତ କଲେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍। ଏବଂ ଭାରତୀୟ ସମୟ ରାତି 12:30ରେ ଅନୁଷ୍ଠିତ ହେବ ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍ଯାପନୀ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ 109ଟି ଅଧିକ ଅମଳକ୍ଷମ ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକତତ୍ୱଯୁକ୍ତ ଫସଲ ପ୍ରଜାତିର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି 109ଟି ଫସଲ ମଧ୍ୟରୁ 34ଟି କ୍ଷେତ ଫସଲ ଓ 27ଟି ଉଦ୍ୟାନ କୃଷି ଫସଲ ରହିଛି। କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ସମେତ ବିଭିନ୍ନ ଶସ୍ୟର ବିହନ ରହିଛି। ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ରୋପଣ ଫସଲ, କନ୍ଦମୂଳ, ମସଲା, ଫୁଲ ଏବଂ ଔଷଧୀୟ ବୃକ୍ଷ ରହିଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଆଜି ଭାରତୀୟ କୃଷକ ସମାଜ ପାଇଁ ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଶସ୍ୟ ମାଧ୍ୟମରେ କୃଷକମାନଙ୍କର ଆୟ ବୃଦ୍ଧି ସହ କୃଷି ଉତ୍ପାଦନ ବଢ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତିମୋର ଲିସ୍ତେର ସର୍ବୋଚ୍ଚ ବେସାମରିକ ସମ୍ମାନ ଗ୍ରାଣ୍ଡ କଲର ଅଫ୍ ଦ ଅର୍ଡର ଅଫ୍ ତିମୋର ଲିସ୍ତେ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମକୁ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦେଶର ରାଷ୍ଟ୍ରପତି ଭାବେ ଏହି ମର୍ଯ୍ୟାଦାଜନକ ପୁରସ୍କାର ହାସଲ କରିବା ଏକ ସମ୍ମାନର ବିଷୟ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ସମ୍ମାନ ଭାରତ ଏବଂ ତିମୋର ଲିସ୍ତେ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ। ରାଷ୍ଟ୍ରପତିଙ୍କର ଦେଶ ଓ ଜାତି ଉଦ୍ଦେଶ୍ୟରେ ଦୀର୍ଘବର୍ଷର ଅବଦାନର ନିଦର୍ଶନ ବୋଲି ଶ୍ରୀ ମୋଦି ଅଭିହିତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମକୁ ପୋଷ୍ଟ କରି ଉପରାଷ୍ଟ୍ରପତି କହିଛନ୍ତି, ସ୍ୱର୍ଗତ ନଟବର ସିଂ ବୈଦେଶିକ ବିଭାଗ ମନ୍ତ୍ରୀ ହିସାବରେ ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିଲେ। ଶ୍ରୀ ଧଙ୍କଡ଼ ଆହୁରି ମଧ୍ୟ କହିଛନ୍ତି, ସ୍ୱର୍ଗତ ସିଂ ଜଣେ ଉଚ୍ଚକୋଟୀର ଲେଖକ ଓ ଉଚ୍ଚ ଆଦର୍ଶବାନ ବ୍ୟକ୍ତିତ୍ୱ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ସିଂଙ୍କ ସ୍କୃତିଚାରଣ କରି କହିଛନ୍ତି, ବୈଦେଶିକ ନୀତି ଏବଂ କୂଟନୈତିକ ସଫଳତା ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ କୋକେରନାଗର ଗଗରମାଣ୍ଡୁ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି। ଦୁଇଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏହି ଗୁଳି ବିନିମୟରେ ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି। ଆହତ ନାଗରିକ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ସେଠାରେ ଗୁଳି ବିନିମୟ ଜାରି ରହିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଯବାନଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଏକ ଦୁଇଦିନିଆ ସରକାରୀ ଗସ୍ତରେ ନେପାଳର କାଠମାଣ୍ଡୁଠାରେ ପହଞ୍ଚିଛନ୍ତି। ନେପାଳର ବୈଦେଶିକ ସଚିବ ସେବା ଲାମ୍ସଲଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମିସ୍ତ୍ରୀ କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁସାରେ ଦୁଇ ଦେଶର ବୈଦେଶିକ ସଚିବମାନେ ଦ୍ୱିପାକ୍ଷିକ ପାରସ୍କରିକ ବୁଝାମଣା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବୈଦେଶିକ ସଚିବ ଶ୍ରୀ ମିସ୍ତ୍ରୀ ନେପାଳ ସରକାରଙ୍କର ଅନ୍ୟାନ୍ୟ ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ସହ ଭିନ୍ନ ଭିନ୍ନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ହେଉଛି ଭାରତର ବୈଦେଶିକ ସଚିବଙ୍କର ନେପାଳକୁ ଏକ ଚିରାଚରିତ ଗସ୍ତ। ଏହାଦ୍ୱାରା ଭାରତ ତା'ର ପଡ଼ୋଶୀ ପ୍ରଥମ ନୀତିକୁ କାର୍ଯ୍ୟକାରୀ କରିପାରିଛି। ନେପାଳ ଏବଂ ଭାରତ ମଧ୍ୟରେ ଦୀର୍ଘବର୍ଷ ଧରି ସଭ୍ୟତା, ସଂସ୍କୃତି ଓ ବ୍ୟକ୍ତିଗତ ସମ୍ପର୍କକୁ ସ୍ଥାୟୀ କରିଆସୁଛି। ନେପାଳରେ ବିଭିନ୍ନ ଭିଭିଭୂମି ବିକାଶ ଓ ଯୋଗାଯୋଗ ଭିତ୍ତିକ ପ୍ରକଳ୍ପରେ ଭାରତ ସହଯୋଗ ପ୍ରଦାନ କରିଆସିଛି। ବୈଦେଶିକ ସଚିବ ଶ୍ରୀ ମିସ୍ତ୍ରୀ ଆସନ୍ତାକାଲି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ପିଜି ପ୍ରବେଶିକା ପରୀକ୍ଷା 2024 ଆଜି ଅନୁଷ୍ଠିତ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ପକ୍ଷରୁ 2 ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ଅଭିଯୋଗ ଆସିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ବାଂଲାଦେଶ ମଧ୍ୟବର୍ତ୍ତୀ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ସେଠାରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିବା ସହ ଅତ୍ୟନ୍ତ ଜଘନ୍ୟ ବୋଲି ଅଭିହିତ କରିଛନ୍ତି। ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ନୋବେଲ ପୁରସ୍କାର ବିଜେତା ଆନ୍ଦୋଳନରେ ସଂଶ୍ଳିଷ୍ଟ ଥିବା ଛାତ୍ର ସଂଗଠନକୁ ଅନୁରୋଧ କରିଛନ୍ତି। ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର ପୂର୍ବ ବନ୍ଦର ସହର ଛତ୍ରା ଗ୍ରାମରେ ଗତକାଲି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଲି ଯୋଗୁଁ ଶାହାବାଗଠାରେ 3 ଘଣ୍ଟାରୁ ଅଧିକ ସମୟ ସଡ଼କ ଯାତାୟତ ବନ୍ଦ ରହିଥିଲା। ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ କେନ୍ଦ୍ର ଏବଂ ମନ୍ଦିରଗୁଡ଼ିକୁ ଭଙ୍ଗାରୁଜା କରାଯାଉଥିବା ପରିପ୍ରେକ୍ଷୀରେ ସେମାନେ ସୁରକ୍ଷା ଦାବି କରିଥିଲେ। ସଂଖ୍ୟାଲଘୁଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ସ୍ଥାପନ ଏବଂ ସଂଖ୍ୟାଲଘୁଙ୍କ ପାଇଁ 10% ସଂସଦୀୟ ଆସନ ସଂରକ୍ଷିତ ରଖିବା ଏବଂ ସେମାନଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ସେମାନେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଇସ୍ତଫା ଦେବା ପରେ ଦେଶରେ ସଂଗଠିତ ହିଂସାକାଣ୍ଡରେ ଅନେକ ହିନ୍ଦୁ ମନ୍ଦିର, ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଆୱାମୀ ଲିଗ୍ ପାର୍ଟି ସହ ଜଡ଼ିତ ଅତିକମ୍ରେ 2 ଜଣ ହିନ୍ଦୁ ନେତାଙ୍କର ଏହି ହିଂସାକାଣ୍ଡରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ ଆମେରିକୀୟ ସାଂସଦମାନେ ଆମେରିକୀୟ କଂଗ୍ରେସରେ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି। ବୈଦେଶିକ ସଚିବ ଆଣ୍ଟ୍ରୋନି ବ୍ଲିଙ୍କେନ୍ଙ୍କୁ ଚିଠି ମାଧ୍ୟମରେ ସାଂସଦମାନେ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ସୁରକ୍ଷା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବାକୁ ଦାବି କରିଛନ୍ତି। ୱାଶିଂଟନ୍, ମେରିଲ୍ୟାଣ୍ଡ, ଭର୍ଜିନିଆ, ନ୍ୟୁୟର୍କ ସମେତ ଆମେରିକାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିକ୍ଷୋଭକାରୀ ଆମେରିକା ଏବଂ ବାଂଲାଦେଶର ପତାକା ଧରି ୱାଶିଂଟନ୍ର ହ୍ୱାଇଟ୍ ହାଉସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିଭଳି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ଉପମୁଖପାତ୍ର ଫରହାନ ହକ୍ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ହିଂସା ପ୍ରଭାବିତ ସଂଖ୍ୟାଲଘୁଙ୍କ ଥଇଥାନ ପାଇଁ ସହଯୋଗ ପ୍ରଦାନ କରିବାକୁ ଜାତିସଂଘ ପ୍ରସ୍ତୁତ ଅଛି ବୋଲି କହିଛନ୍ତି। ଏଥର ପ୍ୟାରିସ୍ ଅଲିମ୍ପିକ୍ସ ସମ୍ପର୍କିତ କିଛି ଖବର। ପ୍ୟାରିସ୍ ଅଲିମ୍ପିକ୍ସ ଆଜି ଶେଷ ହେଉଛି। ଭାରତୀୟ ସମୟ ରାତି 12:30 ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ। ଫ୍ରାନ୍ସର ଷ୍ଟାଡେଡି ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପାଖାପାଖି 80,000 ଅଧିକ ଦର୍ଶକ ଯୋଗଦେବେ। ପ୍ୟାରିସ୍ ଅଲିମ୍ପିକ୍ସ ଜ୍ୟୋତିକୁ ନିର୍ବାପିତ କରାଯିବା ସହ ଅଲିମ୍ପିକ୍ସ ପତାକାକୁ 2028 ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସର ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହି 33ତମ ସଂସ୍କରଣ ଗତମାସ 26 ଆରମ୍ଭ ହୋଇଥିଲା। ଏଥିରେ 206 ଦେଶର 10,700 ପ୍ରତିଯୋଗୀ 32 କ୍ରୀଡ଼ା ପ୍ରତିଯୋଗିତାରେ 329 ପଦକ ପାଇଁ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଭାରତରୁ 16 ପ୍ରତିଯୋଗିତା ପାଇଁ 117 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ପ୍ରାୟତଃ ଶେଷ ହୋଇଛି। ଏହି ଅଲିମ୍ପିକ୍ସରେ ଭାରତ ମୋଟ 6 ପଦକ ପାଇଛି, ସେଥିରେ ଗୋଟିଏ ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ ରହିଛି। ଭାରତୀୟ ମହିଳା କୁସ୍ତି ଯୋଦ୍ଧା ରିତିକା ହୁଡ଼ା 76 କିଲୋଗ୍ରାମରେ ଫ୍ରିଷ୍ଟାଇଲ୍ ପ୍ରତିଯୋଗିତାରେ କିର୍ଗିଜିସ୍ତାନ ପ୍ରତିଯୋଗୀ ମେଡେଟ୍ କାଇଜି ଆଇପେରିଙ୍କଠାରୁ ପରାସ୍ତ ହୋଇଛନ୍ତି। ଗଲ୍ଫ ପ୍ରତିଯୋଗିତାରେ ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର 33 ଏବଂ 51ତମ ସ୍ଥାନରେ ରହି ତାଙ୍କର ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ଏପର୍ଯ୍ୟନ୍ତ 39 ସ୍ୱର୍ଣ୍ଣପଦକ ସହ ମୋଟ 90 ପଦକ ହାସଲ କରି ଚୀନ୍ ତାଲିକାର ଶୀର୍ଷରେ ଥିବାବେଳେ ଆମେରିକା 38 ସ୍ୱର୍ଣ୍ଣ ସହ 122 ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଶହେ 109 ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକ ତତ୍ତ୍ୱଯୁକ୍ତ ଫସଲ ପ୍ରଜାତିର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2 ଦିନିଆ ନେପାଳ ଗସ୍ତରେ ଯାଇ କାଠମାଣ୍ଡୁରେ ପହଞ୍ଚିଲେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ। ଏବଂ ଭାରତୀୟ ସମୟ ରାତି 12:30 ଅନୁଷ୍ଠିତ ହେବ ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍ଯାପନୀ ସମାରୋହ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।